ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ତିନିଦିନିଆ କେନ୍ଦୁଝର ଗସ୍ତି ମୁଖ୍ୟମନ୍ତ୍ରୀ, ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର କରବେ ଲୋକାର୍ପଣ। ରାଜ୍ୟ ବଢ଼ତି ଖରାକେ ନଜରଥି ରଖିକରି ଆଷ୍ଠାନୁ ସବୁ ଶିକ୍ଷାନୁଷ୍ଠାନ ମୂଲ ହେଲା ଖରାଛୁଟି। ବୈଶାଖ ମେଲା ଅବସରରେ ନୃସିଂହନାଥ ପୀଠନ ହେଉଛି ଶ୍ରଦ୍ଧାଳୁମାନଙ୍କର ଜବରଫିଟ। ଆଉ ସମ୍ବଲପୁରନ ତିନି ନମ୍ବର ରାଜ୍ୟ ପୁଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ପ୍ରତିଯୋଗିତା ହେଲା ମୂଲ। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଷ୍ଠାନୁ ତିନିଦିନିଆ କେନ୍ଦୁଝର ଗସ୍ତି ଯାଇଛନ୍। ଗସ୍ତର ଦୁଇ ନମ୍ବର ଦିନେ ଆବକାଲ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପାଶେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମବାର୍ଷିକୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତିକେ ଅନାବରଣ କରିବେ। ଇତାର ସହିତ ଉଚ୍ଚାବାଲି ହାଟପଡ଼ିଆଠାରେ 400-200 KV ଗୋଟିଏ ବିଦ୍ୟୁତ୍ ଗ୍ରିଡ୍ ସବ୍ଷ୍ଟେସନର ଲୋକାର୍ପଣ କରିବେ। ଜିଲ୍ଲାର ପୁରୁଷୋତ୍ତମପୁର ପାଖର BNK ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ତିନି ନମ୍ବର ଦିନେ ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟର ବହୁତଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବା ସହିତ ଆମ ବସ୍ ରହଣୀ ଜାଗାର ଉଦ୍ଘାଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ଦୁଇ ନମ୍ବର ଖେପ ନିର୍ବାଚନ ପ୍ରଚାରର ଶେଷ ଦିନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଗଡ଼ାଠାରେ ରୋଡ୍ ଶୋ କରିବାର ସହିତ ରାଜାର ହାଟଠାରେ ଜନସମାବେଶ ଯୋଗ ଦେଇଛନ୍। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଦଳର ନେତା ହିମାଂଶୁ ଶେଖର ସାହୁଙ୍କ ସହିତ ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀଙ୍କ ପ୍ରଚାର କାମଥି ସାମିଲ ହୋଇଛନ୍। ଓଡ଼ିଶା ବିଧାନସଭାର ଖାସ ଅଧିବେଶନ ଏବେ 30 ତାରିଖ ଦିନ ହେବା। ଗୋଟିଏ ଦିନ ଲାଗି ବସବାରକେ ଥିବା ଅଧିବେଶନଟି ଦେଶର ଗଣତନ୍ତ୍ରଟି ମହିଳାମାନଙ୍କର ଯୋଗଦାନ ଉପରେ ଆଲୋଚନା ହେବା। ଏଥିଲାଗି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ଲାଗି ନାମାଙ୍କନ ପ୍ରକ୍ରିୟା ମୂଲ ହୋଇଛି। ଜୁଲାଇ ମାସର 31 ତାରିଖ ତକ 5 ବର୍ଷରୁ 18 ବର୍ଷର ବୟସର ଛୁଆମାନେ ଏଥିଲାଗି ଆବେଦନ କରିପାରିବେ। ରାଷ୍ଟ୍ରପତିଙ୍କ ତରଫରୁ ଦିଆଯାଉଥିବା ଏହି ସମ୍ମାନଜନକ ଜାତୀୟ ସ୍ତରର ପୁରସ୍କାର ପ୍ରତିଭାବାନ ଛୁଆମାନଙ୍କୁ ଫି ବଛର ଦିଆଯାଏସି। ସାହସିକତା, ସମାଜସେବା, ପରିବେଶ, ଖେଲ, କଳା ଆଉ ସଂସ୍କୃତି ଆର୍ ବିଜ୍ଞାନ ଆଉ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଟି ବହୁତ ବଢ଼ିଆ ପ୍ରଦର୍ଶନ କରିଥିବା ଛୁଆମାନଙ୍କୁ ଏ ବର୍ଗତି ପୁରସ୍କାର ଦିଆଯାଏସି। ଜୁଲାଇ 31 ତାରିଖ ତକ ଇଚ୍ଛୁକ ପ୍ରାର୍ଥୀ ନ୍ୟାସନାଲ ଆୱାର୍ଡ ପୋର୍ଟାଲ କି www.award.gov.in ତରଫ ଆବେଦନ କରିପାରିବେ। ରାଜ୍ୟ ହେଉଥିବା ଜବର ଖରାକେ ନଜରଥି ରଖିକରି ରାଜ୍ୟର ସବୁ ସରକାରୀ, ବେସରକାରୀ ଆର୍ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କେ ଆଷ୍ଠାନ ଖରାଛୁଟି ମୁଲେଇଛି। ହେଲେ ଆଗନୁ ଧାରିଛି ଥିବା ପରୀକ୍ଷା, ଜନଗଣନା କାମ ଆଉ ବିଭାଗୀୟ ପ୍ରଶାସନିକ କାମ ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଖରାଛୁଟି ସମୟଥି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାବାର ଲାଗି ପଦକ୍ଷେପ ନିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଅନ୍ଲାଇନ୍ ଜରିଏ ଶିଶୁ ବାଟିକାନୁ 8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ନେଇକରି ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଏ ମନୋରଞ୍ଜନ ଭିତ୍ତିକ ଶିକ୍ଷା ଦେବାରକେ କୁହାଯାଇଛି। ଖରାଛୁଟି ଆଷ୍ଠାନୁ ଜୁନ୍ 17 ତାରିଖ ତକ ହେବା ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି ତରଫରୁ 2 ନମ୍ବର ଅନ୍ତରୀଣ ରିପୋର୍ଟ ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦିଆଯାଇଛି। ଜଷ୍ଟିସ୍ ଡକ୍ଟର ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କର ଅଧ୍ୟକ୍ଷତାତି ହୋଇଥିବା ଦୁଇଜଣିଆ କମିଟି ତରଫରୁ ମନ୍ଦିରର ପୂଜା, ଶୃଙ୍ଖଳିତ ନୀତିକାନ୍ତି, ଗର୍ଭଗୃହ ଆଉ ରୋଷଘର ମରାମତି, ଆଲୋକୀକରଣ ବ୍ୟବସ୍ଥା, ସେବାୟତମାନଙ୍କ ଲାଗି ତାଲିମ, ହୁଣ୍ଡି ପରିଚାଳନା ଆଉ ଜମି ସମସ୍ୟା ସମାଧାନ ସହିତ ପାଖାପାଖି 16 ପ୍ରସ୍ତାବ ରିପୋର୍ଟଟି ସାମିଲ ହୋଇଛି। ଏ ବାବଦେ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଚୌଧୁରୀ କହିଛନ୍,
ଶ୍ରୀଲିଙ୍ଗରାଜ ମନ୍ଦିର ସେବା ପୂଜା କିଭଳି ଭାବରେ ଆହୁରି ଉନ୍ନତ ଧରଣ ହେବ ଏବଂ ସେବାୟତମାନଙ୍କ କିଭଳି ସୁବିଧା କରାଯିବ ଏବଂ ମନ୍ଦିରର ଯେଉଁ ଉନ୍ନତିକରଣ ହେବା କଥା ବିଭିନ୍ନ ପ୍ରକାର ଭାବରେ ତାହାର ଶୃଙ୍ଖଳା ଆସିବା ସେଥିରେ ଦରକାର, ସେସବୁ ଜିନିଷ ଧ୍ୟାନ କରାଯାଇ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଦିଆଯାଇଛି।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରିପୋର୍ଟ ଗ୍ରହଣ କରିକି କହିଛନ୍ତି, ଏତାକେ ଅନୁଶୀଳନ କରିକି ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ସହିତ ସେବାୟତ, ନିଯୋଗ ଆଉ ଭକ୍ତମାନଙ୍କ ଲାଗି ଭଲ ବ୍ୟବସ୍ଥା କରାଯିବା। ରାଜ୍ୟର ଅନେଷ୍ଟା ଡିଭିଜନର ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ଜଙ୍ଗଲ ବିଭାଗ ତରଫୁ ଅଭିଯାନ ମୁହ୍ଲେଇଛେ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କେ ମୁରୁଗେସନ୍ କହିଛନ୍। ବାଲିଗୁଡ଼ା ଆଉ କଲାହାଣ୍ଡି ରେଞ୍ଜର ଅତ୍କା ସଂଖ୍ୟାତି ଜଙ୍ଗଲ ନିଆଁ ଲାଗୁଥିବାର ବେଳେ ନବରଙ୍ଗପୁର ଆଉ କୋରାପୁଟ ଜିଲ୍ଲାନୁ ପୋଡ଼ୁ ଚାଷ ଲାଗି ସେନର ଲୋକେ ଜଙ୍ଗଲ ଥି ନିଆଁ ଲଗାଉଛନ୍। ଗଲା ବଛର 30,000 ପଏଣ୍ଟଥି ଜଙ୍ଗଲ ନିଆଁ ଲାଗିଥିବାର ବେଳେ ଏ ବଛର ଇହାଦେ ତକ୍ ଇଟା 20,000 ପଏଣ୍ଟଥି ପହଞ୍ଚିଛି। ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କର ଚେଷ୍ଟା ଆଉ ବନ ସୁରକ୍ଷା ସମିତି ସଜାଗ ରହିବାର ଲାଗି ଜଙ୍ଗଲ ନିଆଁକେ ଆୟତ କରାଯାଇପାରୁଛେ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କହିଛନ୍।
ପାଖାପାଖି 19-20 ଡିଭିଜନ ନିଆଁ ଲାଗିଯାଉଛି, ସେଥିରେ ବେଶୀ ହେଉଛି ବାଲିଗୁଡ଼ା ଆଉ କାଳାହାଣ୍ଡି ନାହାତେ ଡିଭିଜନ ଯେଉଁଠି ଲୋକ ନିଆଁ ଲଗାଇ ଦେଉଛନ୍ତି, ଯେ ତାଙ୍କର ଏରିଆରେ ଯୋଉ କେନ୍ଦୁପତ୍ର କି ମାଗୁଆ କି ବିଭିନ୍ନ କାରଣରେ ପୋଡ଼ୁ ଚାଷ ପାଇଁ ପଡୁଛନ୍ତି, ତାଙ୍କର ସିଜନଟା ଅଲଗା ଅଲଗା ସିଜନ। ନବରଙ୍ଗପୁରରେ ମେନଲି ଆପଣ ଦେଖିବେ ଫେବୃଆରୀ ମାସରେ ବେଶୀ ନିଆଁ ଲଗା, କିନ୍ତୁ ସେଟା ପୁରା ପୋଡ଼ୁ ଚାଷ ହେଉଛି ଚାଷ ଜମି, କିନ୍ତୁ ସ୍ଟାଟସ୍ ଟା ଫରେଷ୍ଟ ଲ୍ୟାଣ୍ଡ ଦେଖାଇବ, ଫରେଷ୍ଟ ଲ୍ୟାଣ୍ଡ ହିଁ ଦେଖାଇବ, କିନ୍ତୁ ଫରେଷ୍ଟ ଭିତରେ ନିଆଁ ଲାଗିବ ଯୋଉଠି ଯୋଉ ଲୋକ ଏନକରେଜମେଣ୍ଟ କରିଦେଉଛନ୍ତି ତାଙ୍କର ଜାଗାରେ ନିଆଁ ଲଗାଇ ଦେଉଛନ୍ତି ତାଙ୍କର ଜମି ସଫା କରିବା ପାଇଁ, କିନ୍ତୁ ପଏଣ୍ଟ ଆମକୁ ଆସିବ ଫରେଷ୍ଟ କାରଣ ତାର ଷ୍ଟାଟସ୍ ଟା ହଉଛି ଫରେଷ୍ଟ ମାନେ ବିଭିନ୍ନ ଏରିଆରେ। ଏବେ ବର୍ତ୍ତମାନ ଆମର ମେନଲି ଟାର୍ଗେଟ୍ କରୁଛି ଏ ଦୁଇଟା ଡିଭିଜନରେ ଆରାଉଣ୍ଡ ଏବେ ଗୋଟେ ଦିନରେ ଆପଣ 300 ପଏଣ୍ଟ ଦେବ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବରଗଡ଼ ଜିଲ୍ଲା ପାଇକମାଲ ପ୍ରସିଦ୍ଧ ନୃସିଂହନାଥ ପୀଠନ ନୃସିଂହ ଜନ୍ମୋତ୍ସବ ଓ ବୈଶାଖ ମେଳା ମୁଲିଛି। ଏ ଅବସରରେ ଆଜି ସକାଳ ବେଳା ନୃସିଂହନାଥ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନୃସିଂହ ବୀଜମନ୍ତ୍ର ଜପ ମୁଲିଛି। ବିଧି ଅନୁସାରେ ପାର୍ଶ୍ୱ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବାର ଉତ୍ତରୁ ବ୍ରହ୍ମବରଣ ଗୋପୂଜନ ଆଉ ବୀଜମନ୍ତ୍ର ହୋମ ଆହୁତି ହୋଇଥିଲା। ବୈଶାଖ ମେଳା ଲାଗି ନୃସିଂହନାଥ ପୀଠ ଚଲଚଞ୍ଚଲ ହୋଇଉଠିଛି। ମେଳାକେ ରାଜ୍ୟ ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଆସୁଥିବା ଲକ୍ଷାଧିକ ଲୋକର ଭିଡ଼କେ ନଜରଥି ରଖିକରି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ତରଫୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ବୈଶାଖ ମେଳା ଅବସରରେ ଶ୍ରଦ୍ଧାଳୁମାନଙ୍କର ସୁବିଧା ଲାଗି ମନ୍ଦିର ପରିସରରେ ଗୋଟିଏ ଆୟୁର୍ବେଦିକ ବହିର୍ବିଭାଗ ଆଉ ଔଷଧୀୟ ଚାରା ବିତରଣ କେନ୍ଦ୍ରର ଉଦ୍ଘାଟନ କରାଯାଇଛି। ଇନ ଶ୍ରଦ୍ଧାଳୁମାନଙ୍କୁ ମାହାଲିଆ ଆୟୁର୍ବେଦିକ ପରାମର୍ଶ ଆଉ ଉଷୋ ଦିଆଯାଉଛି। ଇତାର ସହିତ ଔଷଧୀୟ ଚାରା ବିତରଣ କେନ୍ଦ୍ର ଭିନ୍ ଭିନ୍ ଚେରମୂଲି ଚିହ୍ନଟ କରିବାର ସହିତ ତାର ଉପକାରିତା ବାବଦ ସଚେତନ କରାଯାଉଛି। ବୈଶାଖ ମେଳା ଗଲାକାଲିନ ମୂଲ ହୋଇଥିବାର ବେଳେ 1 ତାରିଖ ତକ ଚାଲବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକଠାରେ ହୋଇଥିବା ଜନଶୁଣାଣି ଶିବିରଟି 60 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମେଳନୀ କକ୍ଷନ ହୋଇଥିବା ଶିବିରଟି ଜିଲ୍ଲାପାଳ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ଦରକାରୀ ପଦକ୍ଷେପ ନେବାରକେ ଆହ୍ୱାନ ଦେଇଛନ୍। ଇତାର ସହିତ ହିତାଧିକାରୀମାନଙ୍କୁ ଆର୍ଥିକ ସାହାଯ୍ୟ ଭିଲ୍ ଦେଇଛନ୍। ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଲସରଡ଼ା ଗ୍ରାମ ପଞ୍ଚାୟତ ହୋଇଥିବା ଜନଶୁଣାଣି ଶିବିରଟି 46 ଅଭିଯୋଗ ଆସିଥିବା ବେଳେ 18 ତୁର୍ତ୍ତି ସମାଧାନ କରାଯାଇଛି। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାନ ଜଲଭିତ୍ତିକ ସାହସିକ ପର୍ଯ୍ୟଟନ ସୁରକ୍ଷାକେ ବରକସ କରବା ଲାଗି କୋଣାର୍କର ଓସବାଲିଠାରେ ଆବାସିକ ଲାଇଫ୍ଗାର୍ଡ ତାଲିମ କାର୍ଯ୍ୟକ୍ରମ ମୁଲିଛି। ପର୍ଯ୍ୟଟନ ବିଭାଗ ତରଫୁ ଗୋଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ୍, ଓଡ଼ିଶା ଅଗ୍ନିଶମ ଆଉ ଆପତ୍କାଳୀନ ସେବା ସହିତ ଏଥିଲାଗି ସହଭାଗିତା କରାଯାଇଛି। ପହିଲା ଖେପେ 11 ବ୍ୟସ୍ତି 176 ଜଣ ଲାଇଫ୍ଗାର୍ଡଙ୍କୁ ଉଦ୍ଧାର କୌଶଳ, CPR, ପ୍ରାଥମିକ ଚିକିତ୍ସା ଆଉ ବିପର୍ଯ୍ୟୟ ପରିଚାଳନା ବାବଦେ ପ୍ରଶିକ୍ଷଣ ଦିଆଯିବା। ଏବେ 2-3 ଭିତରେ ପାଖାପାଖି 2,000 ଲାଇଫ୍ଗାର୍ଡଙ୍କୁ ପ୍ରଶିକ୍ଷିତ କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍। ସମ୍ବଲପୁରଠାରେ 3 ରାଜ୍ୟ ପୁଲିସ 3-ଦିନିଆ ସନ୍ତରଣ ଆଉ କ୍ରସ୍ କଣ୍ଟ୍ରି ପ୍ରତିଯୋଗିତା ମୂଲ ହୋଇଛି। ପ୍ରତିଯୋଗିତା ରାଜ୍ୟର 20 ଦଳର 141 ଜଣ ପ୍ରତିଯୋଗୀ ଭାଗ ନେଇଛନ୍। ସେମାନଙ୍କର ଭିତରୁ 82 ଜଣ କ୍ରସ୍ କଣ୍ଟ୍ରି ଆଉ 59 ଜଣ ସନ୍ତରଣକାରୀ ଭାଗ ନେଇଛନ୍। ବରିଷ୍ଠ ପୁଲିସ ଅଧିକାରୀ ବ୍ରିଜେଶ ରାୟ ପ୍ରତିଯୋଗିତାକେ ଉଦ୍ଘାଟନ କରିକରି କହିଛନ୍, ଏହି ପ୍ରତିଯୋଗିତା ପୁଲିସ ବାହିନୀ ଭିତରେ ଭାଇଚାରା ବଢ଼ାବାର ଆଉ ଖେଲ ମନୋଭାବକେ ତହକାବାର ଉଦ୍ଦେଶ୍ୟ ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମଟି ସମ୍ବଲପୁର ସହିତ ବରଗଡ଼, ଝାରସୁଗୁଡ଼ା, ସୋନପୁର ଆଉ ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ରାଜ୍ୟ ଭିନ୍ ଭିନ୍ ଜାଗାନ ତାପମାତ୍ରା ବଢ଼ବାରକେ ଲାଗିଛି। ଖାସ୍ କରି ରାଜ୍ୟର ପଶ୍ଚିମ ଆଉ ଉତ୍ତର ଇଲାକା ଆଡ଼େ ତାପମାତ୍ରା ଅତ୍କା ରହୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଜବର ଗରମ ଆଉ ଗୁଲୁଗୁଲିକେ ନେଇକରି 11 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଜି ରାଜ୍ୟର ସବୁନୁ ଜହ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାନୁ 44.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ তিনদিনিয়া কেন্দুঝর গস্তে মুখ্যমন্ত্রী ভিন ভিন উন্নয়নমূলক প্রকল্পর করবে লোকার্পণ ও শিলান্যাস রাজ্য বর্তি খরাকে নজরতি রকি আইষ্ঠান সব শিক্ষানুষ্ঠান মূল হল খরাছুটি আবলপুর তিন নম্বর রাজ্য পুলিশ সন্ত্রণা ও ক্রস কন্ট্রি প্রতিযোগিতা হল মূল আজ আঞ্চলিক খবর শেষ হল জুহার।